I am Ganeshwar Bhagwati, ward number 38 central inspector. Agaru amo ward re segire saro kichi nathila subidha. Agaru loko trolley re collection kartule ghar ghar jaiki. Ame lokonku kohislu dita dustbin rakhiba pai alga alga oliya rakhiba pai. Se dele madhya ame anla belku mixing oliya anutilu. Tapara lokonku complain kartule je apan to kohichanti amku segregation kariba pai. Nela bale mix oliya anuchanti. Tapare amaro ସମସ୍ତେ ଆମ ସାତ ଦିନରେ ଗୋଟେ ମିଟିଂ ହୁଏ ଡବ୍ଲୁସିସି ମିଟିଂ ସେଇଥିରେ ଆମର କର୍ପୋରେଟ ମ୍ୟାଡମ୍ ରୁହନ୍ତି ୱାର୍ଡ ସାର୍ ରୁହନ୍ତି ଆମ ବିଏମ୍ସି ଷ୍ଟାଫ୍ ଆଉ ସିଏଫ୍ଆର୍ ରୁହନ୍ତି ସେଇଥିରେ ଆମେ ରିଜୋଲ୍ୟୁସନ୍ରେ ମଧ୍ୟ ବହୁତ ଥର ଲେଖିକି ଦେଇଛୁ ଆମେ ବିଏମ୍ସିକୁ ଜଣେଇଛୁ ଯେ ଆମ ୱାର୍ଡରେ ଏମିତି ଏମିତି ଅସୁବିଧା ହେଉଛି ବୋଲି ତାପରେ ଆମେ ୱାର୍ଡ ଲେଭେଲରେ ବି ଆମର ଏସ୍ଏସ୍ସିକୁ ନେଇକି ଏଜିଆଇକୁ ନେଇକି ମିଟିଂ କରିଛୁ ଆମେ ୱାଟପୁରର ତାପରେ ଆମର ସେଇଠି ଆମର ରହନ୍ତି ୱାଟପୁର ରୁହନ୍ତି ତାପରେ କର୍ପୋରେଟ ରୁହନ୍ତି ଆମର ସ୍ୱଚ୍ଛ ସାଥୀ ସ୍ୱଚ୍ଛ ସୁପରଭାଇଜର ଆଉ ସିଏଫ୍ଆର୍ ଟିମ୍ ରୁହନ୍ତି ସେଇଠି ଆମେ ରିଜର୍ଭେସନ୍ ଲେଖିକି ଦେଲୁ ବହୁତ ଦିନର ଆମର କଠିନ ପରିଶ୍ରମ ପରେ ଲେଖିକି ଦେଲା ପରେ ଏବେ ଆମ ୱାର୍ଡକୁ ଏସ୍ସିବି ଆସିଛି ଆମେ ଚାହୁଁଛୁ ଯେ ଲୋକଙ୍କୁ କହିବୁ 100% ରିଜର୍ଭେସନ୍ ଯେମିତି କରିକି ଦେବେ ଆମକୁ ଆମେ ଆମର ଇଏ ପ୍ରୟାସ ରହିବୁ।